ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଦେଶରେ ଏପର୍ଯ୍ୟନ୍ତ ମୋଟ ସ୍ଥାପିତ ଶକ୍ତି କ୍ଷମତା ପହଞ୍ଚିଲା 476 ଗିଗାୱାଟରେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏନ୍ଆଇଏ ଦ୍ୱାରା ଆଉ 2 ଗିରଫ। ଲଦାଖର ଐତିହାସିକ କାର୍ଗିଲ ଯୁଦ୍ଧ ସ୍ମାରକୀସ୍ଥଳୀରେ ଆଜି ପାଳିତ ହୋଇଛି ସରହଦ ସୂର୍ଯ୍ୟଥନ 2025। ଇରାନ୍ର ପରମାଣୁ ପ୍ରତିଷ୍ଠାନ ଉପରେ ଆମେରିକାର ଆକ୍ରମଣ ଆନ୍ତର୍ଜାତିକ ଆଇନର ଉଲ୍ଲଂଘନ ବୋଲି ଇରାନ୍ର ଅଭିଯୋଗ, ଏବଂ 2026 ପୁରୁଷ T20 କ୍ରିକେଟ୍ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା କାନାଡ଼ା। ସେବା ସୁଶାସନ ଏବଂ ଗରିବ କଲ୍ୟାଣ ନୀତି ଆଧାରରେ ଦେଶରେ ଗତ ଦଶନ୍ଧି ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଆକାଶବାଣୀ ସମ୍ବାଦ ବିଭାଗ ଗତ 11 ମଧ୍ୟରେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସରକାରଙ୍କ ପ୍ରୟାସ ଉପରେ ବିଶେଷ ସନ୍ଦର୍ଭ ଉପସ୍ଥାପନ କରିଛି। ଆଜି ଦେଶରେ ଗତ 1 ମଧ୍ୟରେ ଶକ୍ତି କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଉପରେ ଉପସ୍ଥାପନା କରୁଛୁ। ଦେଶର ଶକ୍ତି କ୍ଷେତ୍ର ଗତ ଦଶନ୍ଧି ମଧ୍ୟରେ ବୃଦ୍ଧି ପାଉଥିବା ଚାହିଦା, ଭିତ୍ତିଭୂମି ବିକାଶ, ପାରମ୍ପରିକ ଏବଂ ନବୀକରଣ ଶକ୍ତି ଉତ୍ସ କ୍ଷେତ୍ରରେ ବିଶେଷ ପରିବର୍ତ୍ତନ କରିଛି। ଚଳିତ ମାସ ସୁଦ୍ଧା ଦେଶର ମୋଟ ସ୍ଥାପିତ ଶକ୍ତି କ୍ଷମତା 476 ଗିଗାୱାଟରେ ପହଞ୍ଚିଛି। ସେଥିରୁ ଅର୍ଦ୍ଧେକ ଅଣଜୀବାଶ୍ମ ଇନ୍ଧନ କ୍ଷେତ୍ରରୁ ଆସିଛି। ସୌରଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱରେ ତୃତୀୟ ଏବଂ ପବନ ଶକ୍ତି କ୍ଷମତାରେ ଚତୁର୍ଥ ସ୍ଥାନ ହାସଲ କରିଛି। ଗତ 2018 ଏପ୍ରିଲ ସୁଦ୍ଧା ଦେଶର ସମସ୍ତ ଗ୍ରାମକୁ ବିଦ୍ୟୁତକରଣ କରାଯାଇସାରିଛି। 2014 ମସିହାରେ ବିଦ୍ୟୁତ୍ ନିଅଣ୍ଟ 4% ଅଧିକ ଥିବାବେଳେ ଏବେ ଏହା 0.1% ହ୍ରାସ ପାଇଛି। ମୁଣ୍ଡପିଛା ବିଦ୍ୟୁତ୍ ବ୍ୟବହାର 45% ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଦେଶରେ ଶକ୍ତି କ୍ଷେତ୍ରକୁ ଅଧିକ ଗତିଶୀଳ କରିଛି। ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଚାଷୀଙ୍କୁ ସୌରଚାଳିତ ଜଳସେଚନ ସହିତ ସଶକ୍ତ କରିପାରିଛି। ପବନ ଶକ୍ତି କ୍ଷେତ୍ର ଦ୍ୱିଗୁଣିତ ହେବା ସହ ଜଳ ବିଦ୍ୟୁତ୍, ବାୟୋମାସ୍ ଏବଂ ପରମାଣୁ ଶକ୍ତି କ୍ଷେତ୍ରରେ ନିରନ୍ତର ବୃଦ୍ଧି ପରିଲକ୍ଷିତ ହୋଇଛି। କୋଇଲା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ଲାଗି ଆଧୁନିକୀକରଣ କରାଯାଇଛି। ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ମାଧ୍ୟମରେ ସ୍ୱଚ୍ଛ ଏବଂ ସବୁଜ ଶକ୍ତି କ୍ଷେତ୍ର ତ୍ୱରାନ୍ୱିତ ହୋଇପାରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ 2 ଗିରଫ କରିଛି। ଏହି ଆକ୍ରମଣ ଘଟଣାରେ ଜଡ଼ିତ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଏହି 2 ଗିରଫ କରାଯାଇଛି ବୋଲି ଏନ୍ଆଇଏ କହିଛି। ଆକ୍ରମଣରେ ସମ୍ପୃକ୍ତ 3 ସଶସ୍ତ୍ର ଆତଙ୍କବାଦୀଙ୍କ ପରିଚୟ ଏନ୍ଆଇଏ ପ୍ରଦାନ କରିଛି। ଏହି ଆତଙ୍କବାଦୀମାନେ ଲସ୍କର ଏ ତୋୟବା ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ବୋଲି ଏନ୍ଆଇଏ କହିଛି। ପହଲଗାମ ଆତଙ୍କବାଦୀ ଘଟଣା ପୂର୍ବରୁ ଆଜି ଗିରଫ ହୋଇଥିବା 2 ଯାକ ଆଶ୍ରୟଦାତା ସମ୍ପୂର୍ଣ୍ଣ ଜ୍ଞାତସାରରେ ଏହି 3 ସଶସ୍ତ୍ର ଆତଙ୍କବାଦୀଙ୍କୁ ହିଲ୍ପାର୍କର ଏକ ଋତୁକାଳୀନ ସ୍ଥାନରେ ଆଶ୍ରୟ ଦେଇଥିଲେ ବୋଲି ଏନ୍ଆଇଏ ସ୍ପଷ୍ଟ କରିଛି। ସେମାନେ ଆତଙ୍କବାଦୀଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ସହାୟତା ପ୍ରଦାନ କରିଥିଲେ। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅନୁଯାୟୀ ସେମାନଙ୍କୁ ଗିରଫ କରାଯାଇଥିବା ଏନ୍ଆଇଏ କହିଛି। ଇରାନ୍ରୁ ଶ୍ରୀଲଙ୍କା ନାଗରିକମାନଙ୍କୁ ସମୁଚିତ ସହାୟତା ପ୍ରଦାନ କରିଥିବାରୁ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜିଥା ହେରାଥ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାକୁ ଏକ ଚିନ୍ତିତ ପଦକ୍ଷେପ ବୋଲି ଅଭିହିତ କରି ଶ୍ରୀ ହେରାଥ କହିଛନ୍ତି, ଭାରତର ଏଭଳି ପଦକ୍ଷେପ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ସହିତ ସ୍ଥାୟୀ ସହଭାଗିତାକୁ ପ୍ରତିଫଳିତ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀଲଙ୍କାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତର ଏହି ପଦକ୍ଷେପ ପାଇଁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛି। ଏଭଳି ସହଯୋଗକୁ ଶ୍ରୀଲଙ୍କାବାସୀ ପ୍ରଶଂସା କରୁଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ସୂଚନାଯୋଗ୍ୟ, ଶ୍ରୀଲଙ୍କା ଏବଂ ନେପାଳ ସରକାରଙ୍କ ଅନୁରୋଧ କ୍ରମେ ଭାରତ ସରକାର ଅପରେସନ୍ ସିନ୍ଧୁ ଅଧୀନରେ ଏହି 2 ଦେଶର ନାଗରିକଙ୍କୁ ଇରାନ୍ରୁ ପ୍ରତ୍ୟାବର୍ତ୍ତନ କରିବାରେ ସହଯୋଗ ପ୍ରଦାନ କରିଛି। ତେହେରାନରେ ଥିବା ଭାରତୀୟ ଦୂତାବାସ ଏହି ପଡ଼ୋଶୀ ଦେଶର ନାଗରିକମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ ନେଇ ପଦକ୍ଷେପ ଗ୍ରହଣ କରୁଛି। ଆଞ୍ଚଳିକ ସହଯୋଗ ଏବଂ ମାନବବାଦ ପ୍ରସାରରେ ଏହା ଭାରତର ପ୍ରତିବଦ୍ଧତାକୁ ସୂଚାଉଛି। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ ଆସନ୍ତାକାଲିଠାରୁ କେନିଆ ଏବଂ ମାଡାଗାସ୍କର ଗସ୍ତରେ ଯିବେ। ଆସନ୍ତା 26 ପର୍ଯ୍ୟନ୍ତ ବିଦେଶ ଗସ୍ତରେ ଯାଉଥିବା ମନ୍ତ୍ରୀ ଶ୍ରୀ ସେଠ ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି କେନିଆକୁ ଗସ୍ତରେ ଯାଇ ଟାଇଟା ଟାଭେଟା କାଉଣ୍ଟି ସ୍ଥିତ ସ୍ମାରକୀ ସ୍ତମ୍ଭର ଉନ୍ମୋଚନ କରିବେ। ଦ୍ୱିତୀୟ ପର୍ଯ୍ୟାୟରେ 26 ଦିନ ଆଣ୍ଟାନାନାରିଭୋଠାରେ ମାଡାଗାସ୍କରର 65ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ। ଲଦାଖଠାରେ ଐତିହାସିକ କାର୍ଗିଲ ଯୁଦ୍ଧ ସ୍ମାରକୀସ୍ଥଳୀରେ ସରହଦ ସୂର୍ଯ୍ୟଥନ 2025 ଆଜି ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମ ଭାରତୀୟ ସେନା ପୁନେର ସରହଦ ପ୍ରତିଷ୍ଠାନ ଏବଂ କାର୍ଗିଲ୍ରେ ଥିବା ସ୍ଥାନୀୟ ପ୍ରଶାସନର ମିଳିତ ସହଯୋଗରେ ଆୟୋଜନ କରାଯାଇଛି। ଏହି ମାରାଥନ୍ରେ 2500 କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଛନ୍ତି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିନ୍ଦେ ଲେଫ୍ଟନାଣ୍ଟ ଜେନେରାଲ ରିତେଶ ଭାଲ୍ଲା, ଜେନେରାଲ ଅଫିସର କମାଣ୍ଡିଂ 14 ବାହିନୀକୁ କାର୍ଗିଲ୍ ଯୁଦ୍ଧ ସ୍ମାରକୀ ସ୍ଥଳର ବିକାଶ ନିମନ୍ତେ 3 କୋଟି ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି। ଆମେରିକା ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆମେରିକାର ଆକ୍ରମଣକୁ ଇରାନ ଦୃଢ଼ ନିନ୍ଦା କରିବା ସହ ଏହା ଆନ୍ତର୍ଜାତିକ ଆଇନ ଏବଂ ଜାତିସଂଘ ମାର୍ଗଦର୍ଶିକାର ଉଲ୍ଲଂଘନ ବୋଲି ଅଭିଯୋଗ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟ ଏହି ଆକ୍ରମଣକୁ ଏକ ନିଷ୍ଠୁର କାର୍ଯ୍ୟକଳାପ ବୋଲି ବର୍ଣ୍ଣନା କରିଛି। ଆମେରିକା ଆକ୍ରମଣର କିଛି ଘଣ୍ଟା ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ବିବୃତ୍ତି ଜାରି କରାଯାଇଛି। ଜାତିସଂଘ ଜରୁରୀକାଳୀନ ବୈଠକ ଡାକିବା ପାଇଁ ଇରାନ ଦାବି କରିବା ସହ ଜାତିସଂଘ ସୁରକ୍ଷା ପରିଷଦ ଏବଂ ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା IAEAକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛି। ଆମେରିକାର ଇରାନ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ସ୍ତରରେ ନିରବତା ଏକ ବିପଜ୍ଜନକ ଉଦାହରଣ ସୃଷ୍ଟି କରିବ ଏବଂ ବିଶ୍ୱ ଆଇନ ଓ କୂଟନୀତିକୁ ଏହା ଦୁର୍ବଳ କରିବ ବୋଲି ଇରାନ ଚେତାବନୀ ଦେଇଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷ ପରିପ୍ରେକ୍ଷୀରେ ଇସ୍ରାଏଲ ସେନା କହିଛି ଇରାନର ସାମରିକ ସ୍ଥଳକୁ ଲକ୍ଷ୍ୟ କରି କ୍ରମାଗତ ଆକ୍ରମଣ ଜାରି ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି ପଶ୍ଚିମ ଇରାନରେ ବାୟୁସେନା ପକ୍ଷରୁ ଏହି ଆକ୍ରମଣ ଚାଲିଛି। କ୍ଷେପଣାସ୍ତ୍ର ଆକ୍ରମଣର ଭିତ୍ତିଭୂମିକୁ ଲକ୍ଷ୍ୟ କରି ମଧ୍ୟ ଇସ୍ରାଏଲ ସେନା ଆକ୍ରମଣ କରିଥିବା IDF ସୂଚନା ଦେଇଛି। ଏହାଦ୍ୱାରା ଇରାନର ବହୁ କ୍ଷେପଣାସ୍ତ୍ର ଆକ୍ରମଣର ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ନବମ ଚୀନ ଦକ୍ଷିଣ ଏସିଆ ପ୍ରଦର୍ଶନୀ ଏବଂ ଷଷ୍ଠ ଚୀନ ଦକ୍ଷିଣ ଏସିଆ ସହଯୋଗ ବୈଠକ ଅବସରରେ କୁନମିନ୍ଠାରେ ବାଂଲାଦେଶ, ଚୀନ ଏବଂ ପାକିସ୍ତାନ ମଧ୍ୟରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଜାରି ହୋଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଗତ ଗୁରୁବାର ଦିନ ଏହି 3 ରାଷ୍ଟ୍ର ମଧ୍ୟରେ ଏକ ଅନୌପଚାରିକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବାଂଲାଦେଶର ପୂର୍ବତନ କାର୍ଯ୍ୟକାରୀ ବୈଦେଶିକ ସଚିବ ମହମ୍ମଦ ରୁହୁଲ ଆଲାମ ସିଦ୍ଦିକ, ଚୀନ ଉପବୈଦେଶିକ ମନ୍ତ୍ରୀ ସୁନ୍ ୱେଇଡୋଙ୍ଗ ଏବଂ ପାକିସ୍ତାନର ଅତିରିକ୍ତ ବୈଦେଶିକ ସଚିବ ଇମ୍ରାନ ଅହମ୍ମଦ ସିଦ୍ଦିକି ସେମାନଙ୍କର ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିଲେ। ପାରସ୍ପରିକ ବୁଝାମଣା, ଶାନ୍ତି, ସମୃଦ୍ଧି ଏବଂ ସ୍ଥିରତା ଲକ୍ଷ୍ୟ ନେଇ ଏହି 3 ରାଷ୍ଟ୍ର ମଧ୍ୟରେ ମତ ବିନିମୟ ହୋଇଥିବା ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ କହିଛି। ଭିତ୍ତିଭୂମି, ଯୋଗାଯୋଗ, ବାଣିଜ୍ୟ, ନିବେଶ, ସ୍ୱାସ୍ଥ୍ୟସେବା, କୃଷି, ସାମୁଦ୍ରିକ କ୍ଷେତ୍ର, IPC, ବିପର୍ଯ୍ୟୟ ପରିଚାଳନା ଏବଂ ଜଳବାୟୁ ପରିବର୍ତ୍ତନ ଆହ୍ୱାନ ଆଦି ବିଭିନ୍ନ ପ୍ରସଙ୍ଗରେ ସହଭାଗିତା ନେଇ ବାଂଲାଦେଶ, ଚୀନ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ହୋଇଛି ବୋଲି ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ କହିଛି। ଭାରତ ଏବଂ ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା 2026 ପୁରୁଷ T20 କ୍ରିକେଟ୍ ପ୍ରତିଯୋଗିତା ପାଇଁ କାନାଡ଼ା ଯୋଗ୍ୟତା ହାସଲ କରିଛି। ଏଥିସହ T20 ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ପାଇଁ ପୂର୍ବରୁ ଯୋଗ୍ୟତା ହାସଲ କରିଥିବା ଦଳଗୁଡ଼ିକ ସହ କାନାଡ଼ା ସାମିଲ ହୋଇଛି। ଭାରତ ଏବଂ ଶ୍ରୀଲଙ୍କା ସହିତ ଯୋଗ୍ୟତା ଅର୍ଜନ କରିଥିବା ଅନ୍ୟ ଦଳଗୁଡ଼ିକ ହେଉଛି ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଯୁକ୍ତରାଷ୍ଟ୍ର ଆମେରିକା, ୱେଷ୍ଟଇଣ୍ଡିଜ୍, ଆୟାରଲାଣ୍ଡ, ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ। ଶେଷ 7 ସ୍ଥାନ ପାଇଁ ଚଳିତ ବର୍ଷ ଆଞ୍ଚଳିକ ଯୋଗ୍ୟତା ନିର୍ଣ୍ଣୟ ମାଧ୍ୟମରେ ପୂରଣ କରାଯିବ। ସେଥିରେ ୟୁରୋପ ଏବଂ ଆଫ୍ରିକାରୁ 2 ଲେଖାଏଁ ଦଳ ଏବଂ ମିଳିତ ଏସିଆ, ପୂର୍ବ ଏସିଆ, ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରୁ 3 ଦଳ ଅନ୍ତର୍ଭୁକ୍ତ ହେବେ। ସୂଚନାଯୋଗ୍ୟ, ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ବାହାମସ୍କୁ 57 ରନ୍ରେ ଅଲ୍ଆଉଟ୍ କରି କାନାଡ଼ା ବିଶ୍ୱକପ୍ ପର୍ଯ୍ୟାୟ ପାଇଁ ନିଜର ସ୍ଥାନକୁ ପକ୍କା କରିଛି। ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ପ୍ରଥମ ମ୍ୟାଚ୍ରେ ଆୟୋଜକ ଇଂଲଣ୍ଡ ଆଜି ଲିଡ୍ସର ହେଡିଙ୍ଗଲିରେ ତୃତୀୟ ଦିନରେ ଭାରତର 471 ରନ୍ ଜବାବରେ 209 ରନ୍ରୁ ଇନିଂସ ଆରମ୍ଭ କରିବ। ଗତକାଲି ଖେଳ ଶେଷ ହେବା ବେଳକୁ ଓଲିପୋପ 100 ରନ୍ରେ ଅପରାଜିତ ଥିଲେ। ଗତକାଲି ଭାରତ 3 369 ରନ୍ରୁ ଇନିଂସ ଆରମ୍ଭ କରିଥିଲା। ଯଶସ୍ୱୀ ଜୟସ୍ୱାଲ, ଅଧିନାୟକ ଶୁଭମନ ଗିଲ୍ ଏବଂ ଉପ ଅଧିନାୟକ ଋଷଭ ପନ୍ତ ଶତକ ହାସଲ କରିଥିଲେ। ଋଷଭ ପନ୍ତ ତାଙ୍କ ଜୀବନର 7ମ ଶତକ ହାସଲ କରି ଭାରତର ପୂର୍ବତନ ୱିକେଟ୍ ରକ୍ଷକ ମହେନ୍ଦ୍ର ସିଂ ଧୋନିଙ୍କୁ ଅତିକ୍ରମ କରିଛନ୍ତି। ଦେଶରେ ଏପର୍ଯ୍ୟନ୍ତ ମୋଟ ସ୍ଥାପିତ ଶକ୍ତି କ୍ଷମତା ପହଞ୍ଚିଲା 476 ଗିଗାୱାଟ୍ରେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ NIA ଦ୍ୱାରା ଆଉ 2 ଗିରଫ। ଲଦାଖର ଐତିହାସିକ କାର୍ଗିଲ୍ ଯୁଦ୍ଧ ସ୍ମାରକୀସ୍ଥଳୀରେ ଆଜି ପାଳିତ ହୋଇଛି ସରହଦ ସୂର୍ଯ୍ୟଥନ 2025 ଏବଂ 2026 ପୁରୁଷ T20 କ୍ରିକେଟ୍ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା କାନାଡ଼ା।